ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 କଲାକାଲ ବିହାରର ପାଟନାଠାରେ ଉଦ୍ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ଜରିଏ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିକି ଭାରତର କ୍ରୀଡ଼ା ଗୋଟିଏ ସଂସ୍କୃତି ହିସାବରେ ଜନାଯାଇସି ଆଉ କ୍ରୀଡ଼ା ସଂସ୍କୃତି ଯେତିକି ବଢ଼ବା ଦେଶର ସଫ୍ଟ ପାୱାର ସେତିକି ବଢ଼ବା ବୋଲି କହିଛନ୍।
ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ନ୍ୟାସନାଲ ସ୍ପୋର୍ଟସ ମ୍ୟାପ ପର ବିହାର କି ଉପସ୍ଥିତି କୋ ଔର ମଜବୁତ କରନେ ମେ ମଦଦ କରେଙ୍ଗେ। ସ୍ପୋର୍ଟସ କି ଦୁନିଆ ଔର ସ୍ପୋର୍ଟସ ସେ ଜୁଡି ଇକୋନୋମୀ ସିର୍ଫ ଫିଲ୍ଡ ତକ ସୀମିତ ନହିଁ ହୈ। ଆଜ ୟେ ନୌଜବାନୋ କୋ ରୋଜଗାର ଔର ସ୍ୱରୋଜଗାର କୋ ବି ନୟେ ଅବସର ଦେ ରହା।
ବିହାରର 6ଟା ସହରରେ ଆଇବା 15 ତାରିଖ ତକ ଭିନ୍ ଭିନ୍ ପ୍ରତିଯୋଗିତା ମାନ ହେବା। ଇଥି 8500 ନୁ ଅଧିକା ଖେଳାଳି ଭାଗ ନେଇଛନ୍। ମହିଳା ଉଦ୍ୟୋଗୀମାନେ ନାଇଁ ଡରିକିରି ସପନ ଦେଖୁନ୍ ଆଉ ଗର୍ବର ସହିତ ସବୁ ଜିନିଷଟି ନେତୃତ୍ୱ ନଉନ୍ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆନ ଗଲାକାଲି ହୋଇଥିବା ମହିଳା ବାଣିଜ୍ୟ ମେଳା 2025ର ଉଦ୍ଯାପନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଜ୍ୟପାଳ ଇ ମେଳାଥି ଯୋଗ ଦେଇଥିବା ମହିଳା ଉଦ୍ୟୋଗୀମାନଙ୍କର ଉତ୍ସାହ ଆର୍ ସଫଳତାକେ ପ୍ରଶଂସା କରିଛନ୍। ରାଜସ୍ଥାନର ଜୟପୁରଠାରେ ହୋଇଥିବା ମିଟ୍ ଇଣ୍ଡିଆ କନ୍କ୍ଲେଭ୍ଟି ଗଲାକାଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଓଡ଼ିଶାର ପର୍ଯ୍ୟଟନର ବିକାଶ ଲାଗି ରାଜ୍ୟ ସରକାରଙ୍କ ଚେଷ୍ଟାକେ ପ୍ରଶଂସା କରିଛନ୍। ଓଡ଼ିଶାର ପର୍ଯ୍ୟଟନର ବିକାଶ ଲାଗି ନିଆଯାଉଥିବା ପଦକ୍ଷେପ ଅଲଗା ରାଜ୍ୟମାନେ ଅନୁକରଣ କରିବା ଜରୁରୀ ବୋଲି ଶ୍ରୀ ଶେଖାଓ୍ୱତ କହିଛନ୍। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ରାଜ୍ୟ ଆଗକେ ପର୍ଯ୍ୟଟନର ବିକାଶ ଆଉ ଆହ୍ୱାନ ଉପରେ ଜୋର୍ ଦେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଓଡ଼ିଶାର ମାଇସ୍ ଟୁରିଜମ୍ର ବିକାଶ ବାବଦେ ନିବେଶକମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ରାଜ୍ୟ ବଢ଼ତି ଖରାକେ ନଜରଥି ରଖିକରି ଆଜି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ କୁହାଯାଇଛି। ମୁମ୍ବାଇ ଜିଓ ୱାର୍ଲଡ କନ୍ଭେନ୍ସନ ସେଣ୍ଟରଠାରେ 4 ଦିନ ଧରିକି ଚାଲିଥିବା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଆଉ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ 1328 କୋଟି ଟଙ୍କାର ବେପାର ହେବାର ସହିତ 3000 ଅଧିକା ବେପାର ବାବଦେ ବୈଠକ ହୋଇଛି। ସେନ୍ତା ୱେବ୍ ଏକ୍ ଷ୍ଟାର୍ଟଅପ୍କେ ତୁର୍ତ୍ତି କରବାର ଲାଗି 50 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଚୁକ୍ତି ହୋଇଛି। ଏହି ଅବସରରେ ସଦସ୍ୟ ଦେଶମାନେ ୱେବ୍ସ ଘୋଷଣାନାମାକେ ସ୍ୱୀକୃତି ଦେଇକରି କୃତ୍ରିମ ବୁଦ୍ଧିମତା ସହିତ ପାରମ୍ପରିକ ସୃଜନୀ ତହକାବାର ଲାଗି ରାଜି ହୋଇଛନ୍। ଶୀତଳଷଷ୍ଠୀ ଯାତ୍ରାଥି ଯୋଗ ଦେବାରକେ ସମ୍ବଲପୁର ଶୀତଳଷଷ୍ଠୀ କମିଟିମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିୟୁତା ଦିଆଯାଇଛି। ବିଧାୟକ ଜନାରାୟଣ ମିଶ୍ରଙ୍କ ନେତୃତ୍ୱଥି ଶୀତଳଷଷ୍ଠୀ ସମନ୍ୱୟ ସମିତିର ସଭାପତି ଆର୍ ସଭ୍ୟମାନେ ମିଶିକରି ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରଠାରେ ନିୟୁତା ଦେଇଛନ୍। ନିୟୁତା ପାଇଲା ଉତ୍ତରୁ ମୁଖ୍ୟମନ୍ତ୍ରୀ ଶୀତଳଷଷ୍ଠୀଥି ଯୋଗ ଦେବେ ବୋଲି ପ୍ରତିଶ୍ରତି ଦେଇଥିବା ସମିତି ତରଫରୁ ସୂଚନା ଦିଆଯାଇଛି। ସମିତି ତରଫରୁ ଆଇନ ମନ୍ତ୍ରୀଙ୍କୁ ବି ନିୟୁତା ଦିଆଯାଇଛି। ସେଆଡ଼େ ବରପାଲି ଶୀତଳଷଷ୍ଠୀ ଯାତ୍ରା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବ୍ଲକ ସଭାଗୃହନ ତହସିଲଦାରଙ୍କ ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇକରି ଯାତ୍ରାକେ ଶୃଙ୍ଖଳିତ ଭାବେ କରବାର ଲାଗି ଭିନ୍ ଭିନ୍ ବିଭାଗକେ ପରାମର୍ଶ ଦେଇଛନ୍। କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ 2025 ବର୍ଷର ଅନୁବାଦ ପୁରସ୍କାର ଲାଗି 24ଟା ଭାଷାଥି ଅନୁବାଦ ବହି ଆହ୍ୱାନ କରାଯାଇଛି। 2019 ଜାନୁଆରୀ 1 ରୁ 2023 ଡିସେମ୍ବର 31 ତାରିଖ ଭିତରେ ପ୍ରକାଶ ପାଇଥିବା ଅନୁବାଦ ବହିମାନଙ୍କୁ ଏହି ପୁରସ୍କାର ଲାଗି ବିଚାରକେ ନିଆଯିବା। ଫି ବହିର ଗୋଟିଏ ନକଲ ସହିତ ଆବେଦନ ପତ୍ର ଆଇବା 31 ତାରିଖ ତକ ଜମା କରବାରକେ ଏକାଡେମୀ ତରଫରୁ କୁହାଯାଇଛି। ବିପ୍ଳବୀ ଧରଣୀଧର ନାୟକଙ୍କ ଆୟ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର କୁସୁମିତାଠାରେ ବିପ୍ଳବୀ ସ୍ୱର୍ଗତ ନାୟକଙ୍କ ସ୍କୃତି ସଂଗ୍ରହାଳୟ ଆର୍ ବ୍ୟାଖ୍ୟାନ କେନ୍ଦ୍ର ନିହି ପକାବେ। ସକାଳବେଳା ବିଧାନସଭା ପରିସରରେ ଥିବା ତାଙ୍କର ପ୍ରତିମୂର୍ତ୍ତିକେ ବାଚସ୍ପତିଙ୍କ ସହିତ ବିଧାୟକ ଆର୍ ମନ୍ତ୍ରୀମାନେ ଉପସ୍ଥିତ ରହିକରି ଫୁଲମାଲା ଅର୍ପଣ କରିବେ। ବେଲବୁଡ଼ାଏ ଜୟଦେବ ଭବନଠାରେ ଗୋଟିଏ ସାଧାରଣ ସଭାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଇଜର ବଡ଼ଭାଗୀ ଜାଗାନ ଧୁକାଗଡ଼ି ସାଙ୍ଗେ ହାଲକାନୁ ମଧ୍ୟମ ବର୍ଷା ହୋଇପାରେ। କେତେଟା ଜାଗାନ ଜବର ଧୁକାଗଡ଼ି ଆର୍ କରା ମାରିପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି। କାଲ ବୈଶାଖୀର ବଲେ ଆଜି ରାଇଜର ବଡ଼ଭାଗୀ ଜାଗାନ ତାତି 3 ରୁ 5 ଡିଗ୍ରୀ ତକ କମିପାରେ ଆଉ ଆଇବା 3 ଦିନ ତକ ପାଗ ଏନ୍ତା ରହିବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।